ମୋର ପ୍ରାଣ ତୀକ୍ଷ୍ଣନ୍ତୁ ସନ୍ନ୍ୟାସୀ।
କିଏ ବାବା? ଏ ଘନ ଅରଣ୍ୟ ମଧ୍ୟରେ ଜନବସତି ନାହିଁ, ତମେ ଆସିଲ କେଉଁଠାରୁ ବାବା?
ନିଜ କୃତ ପାପର ପ୍ରାଶ୍ଚିତ ପାଇଁ ମୋର ପଥଲଡ଼ା ସନ୍ନ୍ୟାସୀ।
ନିଜ କୃତ ପାପର ପ୍ରାଶ୍ଚିତ ପାଇଁ?
ହଁ ସନ୍ନ୍ୟାସୀ, ମୁଁ ମହାପାପୀ, ବେଶ୍ୟାସକ୍ତ, ସ୍ତ୍ରୀ ପୁତ୍ର କନ୍ୟା ଥାଇ ମଧ୍ୟ ସଂସାର ଧର୍ମ ପାଳନ ନ କରି ପାପ କ୍ଲିଷ୍ଟ ମୋହଗ୍ରସ୍ତ।
ହଁ ବାବା, ପାପ ମନରେ ଏକ ବିକାର ମାତ୍ର, ଯେ ପର୍ଯ୍ୟନ୍ତ ତମେ ପାପକୁ ପାପ ବୋଲି ନ ଧରିଛ ସେ ପର୍ଯ୍ୟନ୍ତ ସେ ପୁଣ୍ୟ, ଆଉ ଥରେ ପାପ ବୋଲି ଜାଣି ଅନୁତାପ କଲେ ମିଳେ ମହାପୁଣ୍ୟ।
ସନ୍ନ୍ୟାସୀ, ହଁ ହଁ ସନ୍ନ୍ୟାସୀ, ମତେ ଏଣିକି ପଥ ଝାପ୍ସା ଝାପ୍ସା ଦିଶୁଛି।
ମୁଁ ବୁଝୁଛି ବାବା, ତୁମେ ଚାହ ପରମ ପଦକମଳ ଲାଭ, କିନ୍ତୁ
କୁହନ୍ତୁ
ସେ ପଥ ଯେ ଅତି ଦୁରୁହ ପଥ ବାବା।
ମୁଁ କିନ୍ତୁ ସେ ପଥର ଯାତ୍ରୀ ହେବାକୁ ଚାହେଁ ସନ୍ନ୍ୟାସୀ।
ଉତ୍ତମ କଥା, ତମେ ତାହା ଲାଭ କରିପାରିବ, କିନ୍ତୁ କଳିଯୁଗରେ ସେ ପଥର ଯାତ୍ରୀ ହେବାକୁ ଚାହିଁଲେ ତୁମକୁ ଗୁରୁଦୀକ୍ଷା ନେବାକୁ ହେବ, ନାମ ସଂକୀର୍ତ୍ତନ କରିବାକୁ ପଡ଼ିବ।
ମୁଁ ଦୀକ୍ଷା ଗ୍ରହଣ କରିବି ବାବା, ମତେ ଆପଣ ଦୀକ୍ଷା ଦିଅନ୍ତୁ, ମୁକ୍ତି ପାଇଁ ପଥ ପ୍ରଦର୍ଶନ କରନ୍ତୁ, ନାମ ସଂକୀର୍ତ୍ତନ କରି କରି ମୁଁ ହେବି ସେ ପଥର ଯାତ୍ରୀ।
କଳିଯୁଗର ରୀତି ଶୁଣ, ନିୟମ ନାମ ସଂକୀର୍ତ୍ତନ, ସତ୍ୟ ଶୌଚ କ୍ଷମା ଶାନ୍ତି ଦୟା ନିୟୁନ ଜିନିବୃତି, ଏହି ସମ୍ପଦ ଲାଭ କଲି ପରମ ପଦ ଲାଭ ମିଳି, ସକଳ ପାପର ମୋଚନୀ ଶେଷରେ ଯାତ୍ରା ବୃନ୍ଦାବନୀ, ଦର୍ଶନ ଦିଏ ଗୋପସୁତ ଆନନ୍ଦେ ନାଚଇବ କତ।
ହଁ ହଁ ସନ୍ନ୍ୟାସୀ, ମୁଁ ଦୀକ୍ଷା ଗ୍ରହଣ କରି ନାମ ସଂକୀର୍ତ୍ତନ ଦିନ ବିତାଇବି, ଶେଷରେ ଯାତ୍ରା କରିବି ବୃନ୍ଦାବନ। ଦିଅନ୍ତୁ ଦିଅନ୍ତୁ ସନ୍ନ୍ୟାସୀ, ଅବିଳମ୍ବେ ମତେ ଦୀକ୍ଷା ଦିଅନ୍ତୁ।
ବୁଝିଲି, ତମେ ଉପଯୁକ୍ତ ପାତ୍ର, ମୁଁ ନିଶ୍ଚୟ ଦୀକ୍ଷା ଦେବି ବାବା, ହେଲେ ପ୍ରଥମେ ନିଜର ପରିଚୟ ପ୍ରଦାନ କର।
ପରିଚୟ? ମୁଁ ମହାପାପୀ ବିପ୍ର ବିଲ୍ଲ ମଙ୍ଗଳ।
ବାସ୍, ସେତିକି ପରିଚୟ ମୋର ଆବଶ୍ୟକ ବାବା, ମଣିଷ ଭାବେ ତୁମର ନାମ ହିଁ ଯଥେଷ୍ଟ।
ସନ୍ନ୍ୟାସୀ,
ଆସ ବାବା, ଅମୃତ ବେଳାରେ ତୁମ ସହିତ ସାକ୍ଷାତ ହୋଇଛି, ଦୀକ୍ଷା ଗ୍ରହଣ କର, ତୁମକୁ ଦୀକ୍ଷା ଦେଇ ମୁଁ ଶାନ୍ତି ଅନୁଭବ କରେ।
ଦିଅ ବାବା, ଦୀକ୍ଷା ଦେଇ ପାପୀକୁ ଉଦ୍ଧାର କର। ବନ ଗିରି ପ୍ରାନ୍ତର ଜନପଦ ବୁଲି ବୁଲି ନାମ ସଂକୀର୍ତ୍ତନ କରି କରି ଶରୀର କ୍ଲାନ୍ତ, ଏଇ ନଦୀ ଘାଟ ତୀର ବାଟ ବୃକ୍ଷ ମୂଳରେ ବସି ଟିକେ ବିଶ୍ରାମ ଗ୍ରହଣ କରେ। ହେ ଦ୍ୱାରକା ବିହାରୀ ମନ୍ଦର ଧର ବନମାଳୀ, ତୁମେ ଭରସା। ଏ କଣ ଅପରୂପା ସୁନ୍ଦରୀ, କାହାର ଏ ନାରୀରତ୍ନ? ଜଳ ଭିଜା ଝିନ ବସନ ଅଙ୍ଗେ ଜଡ଼ି ବିମୋହିତ କରୁଛି ହୃଦୟ ତନ୍ତ୍ରୀକୁ।
ପଥ ଛାଡ଼ ସନ୍ନ୍ୟାସୀ, ମୋ ପଥ ରୋଧ କରୁଛୁ କାହିଁକି?
ପଥ ରୋଧ? ମୃତୃସ୍ୱାର୍ଥ ମୃତୃସ୍ୱାର୍ଥ ଯୁବତୀ, ତୁମେ ନଦୀରୁ କଳସୀ ଭରା ଜଳ ଘେନି ଯାଉଛ, ମତେ ଜଳଦାନ କର ଯୁବତୀ।
ତୁମେ ତୃଷାର୍ଥ, ତେବେ ନିଅ ପାନ କର ସନ୍ନ୍ୟାସୀ।
ଦିଅ ଦିଅ ମତେ ଜଳ, ଏଇ ହାତରେ ଢାଳ, ମୁଁ ପାନ କରିବି।
ପାନଘର ସନ୍ନ୍ୟାସୀ ଏ କ'ଣ ଜଳ ଯେ ତଳକୁ ବହିଯାଉଛି, ତୁମେ ମୋ ମୁହଁକୁ ଏମିତି ବଲ ବଲ କରି ଚାହିଁ କ'ଣ ଦେଖୁଛ ସନ୍ନ୍ୟାସୀ?
ମୁଁ ଦେଖୁଛି
ତୁମର କ'ଣ ଶେଷ ମରିନି?
ନାନା ଯୁବତୀ,
ଜଳ ଦେଲେ ଯେ ସବୁ ତଳେ ଢାଳି ହେଇଯାଉଛି, ତୁମେ କେବଳ ମୋ ମୁହଁକୁ ଚାହିଁ ରହିଛ।
ହଁ, ତୃଷା ମେଣ୍ଟେଇବାକୁ ଚେଷ୍ଟା କରୁଛି ଯୁବତୀ, ଅନ୍ତରରେ ମଧ୍ୟ ଅସୀମ କ୍ଷୁଧା।
ତୁମେ ଫୁକିଲା?
ହଁ ହଁ ଯୁବତୀ।
ହଉ, ମୋତେ ବାଟ ଛାଡ଼।
ନା, ଏଇ ନଦୀ ତଥା ବଟବୃକ୍ଷ ମୂଳରେ ଆଉ ଟିକେ ଅପେକ୍ଷା କର ଯୁବତୀ, ମୁଁ ତୁମକୁ ଦର୍ଶନ କରେ, କ୍ଷୁଧା ତୃଷ୍ଣା ନିବାରଣ କରେ।
ମୋତେ ଦେଖିଲେ କ'ଣ ତୁମ କ୍ଷୁଧା ତୃଷ୍ଣା ନିବାରଣ ହେଇଯିବ ସନ୍ନ୍ୟାସୀ?
ନା 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 ନା, ମୋତେ ସନ୍ନ୍ୟାସୀ କୁହ ନାହିଁ, ମୋତେ ସନ୍ନ୍ୟାସୀ କୁହ ନାହିଁ। ଯୁବତୀ, ମୁଁ ଜଣେ ପଥିକ, ପଥମଥରେ ହଠାତ୍ ଶିକାର ହେଇଛି ଆଦିମ କ୍ଷୁଧା ଆଉ ତୃଷାର।
ତେବେ ଆମ ଘରକୁ ଆସ, ମୋ ପତି ତୁମକୁ ଦେଖିଲେ ଆନନ୍ଦ ମନରେ ଅନ୍ନଜଳ ଦାନ କରିବେ।
ହଁ, ମୁଁ ଯିବି, ମୁଁ ଯିବି ସୁନ୍ଦରୀ, ମୁଁ ତୁମ ଘରକୁ ଯିବି, ଅନନ୍ତ ଆଦିମ କ୍ଷୁଧାର ପରିସମାପ୍ତି ପାଇଁ ମୁଁ ଭିକ୍ଷା ମାଗିବି ତୁମ ସ୍ୱାମୀଙ୍କୁ। ଚାଲ ଚାଲ ସୁନ୍ଦରୀ।
ଆସନ୍ତୁ ଆସନ୍ତୁ ସନ୍ନ୍ୟାସୀ, ମୋର ବିନମ୍ର ପ୍ରଣତି ଗ୍ରହଣ କରନ୍ତୁ। ଆଜି ମୋର ଶୁଭ ଦିନ, ଆପଣଙ୍କ ପରି ଜଣେ ବ୍ରହ୍ମଜ୍ଞ ସନ୍ନ୍ୟାସୀ ମୋର କୁଟୀରରେ ଅତିଥି। କୁହନ୍ତୁ କୁହନ୍ତୁ ସନ୍ନ୍ୟାସୀ, ମୁଁ ଆପଣଙ୍କର କ'ଣ ସେବା କରିପାରେ?
ବେଶ, ତାହେଲେ ଶୁଣ ବଣିକ, ମୁଁ କ୍ଷୁଧା ତୃଷାରେ ଅଧୀର ହୋଇ ନଦୀ ତଟରୁ ତୁମ ପ୍ରାସାଦ ନିକଟକୁ ଧାଇଁ ଆସିଛି। ତୁମେ ମୋ ସେ କ୍ଷୁଧା ଏବଂ ତୃଷା ନିବାରଣ କର। ମୋ କ୍ଷୁଧା ଏବଂ ତୃଷାର ନିବାରଣ ସାମଗ୍ରୀ ତୁମ ଗୃହରେ ଅଛି।
ତେବେ ଅବିଳମ୍ବେ ପ୍ରକାଶ କରନ୍ତୁ ସନ୍ନ୍ୟାସୀ।
ପ୍ରକାଶ କରିବି? ତୁମେ ଭଣ୍ଡ ତପସ୍ୱୀ କହି ଗୋଡ଼ାରେ ଧକା ଦେଇ ବିଦା କରିଦେବ ନାହିଁ ତ?
ନା ନା ସନ୍ନ୍ୟାସୀ, ଯେ ଦିନରେ ବାରମ୍ବାର ମୁଖରେ ହରିନାମ ଧରୁଛି ସେ ଭଣ୍ଡ ହେବ କିପରି? ସେ ତ ମହାତ୍ମା, ଯେକୌଣସି ମହାତ୍ମାଙ୍କର କିଛି ସାମାଜିକ ସ୍ଖଳନ ନ ରହିବ ସେ କଥା ହେବା କିଏ କହିବ?
ଅଦ୍ଭୁତ ଅଦ୍ଭୁତ ତୁମର ଜ୍ଞାନର ସୀମା ବଣିକ।
ବୃଥାରେ ମୋତେ ପ୍ରଶଂସା କରୁଛନ୍ତି ସନ୍ନ୍ୟାସୀ, ପ୍ରକାଶ କରନ୍ତୁ, ପ୍ରକାଶ କରନ୍ତୁ ଆପଣଙ୍କ କ୍ଷୁଧା ଏବଂ ତୃଷ୍ଣାର କାହାଣୀ।
ମୋ କାହାଣୀ ଶୁଣି ତୁମେ ସହ୍ୟ କରିପାରିବ ନାହିଁ ବଣିକ?
ନିଶ୍ଚୟ ପାରିବି ସନ୍ନ୍ୟାସୀ, ଅବିଳମ୍ବେ ମନର ବାସନା ପ୍ରକାଶ କରନ୍ତୁ ସନ୍ନ୍ୟାସୀ।
ଶୁଣ ଧନିକ ବଣିକ ହେ, ଆଜ ମାତ୍ର ଯାହା ଘଟିଲା, ଶୁଣ ଧନିକ ବଣିକ ହେ, ତୁମ ନିଜ ନାରୀ ନଦୀ ସ୍ନାନ ସାରି ପଥରେ ମୋତେ ଭେଟିଲା, ଶୁଣ ଧନିକ ବଣିକ ହେ, ଆଜ ମାତ୍ର ଯାହା ଘଟିଲା, ଶୁଣ ଧନିକ ବଣିକ ହେ। ଦେଖି ତାର ରୂପ ଜାତ ହୃଦେ ପାପ କନ୍ଦର୍ପ ବାଣ ଫୁଟିଲା, କ୍ଷଣେ ନେଲା କିଣି ତୁମର ଘରଣୀ, କ୍ଷଣେ ନେଲା କିଣି ତୁମର ଘରଣୀ, ମନ ବିବେକ ଲୁଟିଲା, ଶୁଣ ଧନିକ ବଣିକ ହେ, ଆଜ ମାତ୍ର ଯାହା ଘଟିଲା, ଶୁଣ ଧନିକ ବଣିକ ହେ।
ଏ ସାମାନ୍ୟ କଥା ପାଇଁ ମନରେ ଦ୍ୱନ୍ଦ,
ସାଧୁ ହେ ମନେ ନ କର ଖେଦ, ସାଧୁ ହେ ମନେ ନ କର ଖେଦ, ଆଜି ମୋର ନାରୀ ଅବଶ୍ୟ ତୁମରି, ଆଜି ମୋର ନାରୀ ଅବଶ୍ୟ ତୁମରି, ପୁରାଇବ ମନ ସାଦ, ସାଧୁ ହେ ମନେ ନ କର ଖେଦ, ସାଧୁ ହେ ମନେ ନ କର ଖେଦ। କିଏ କାର ନାରୀ ଚିତ ମନ ହାରି ସବୁ ବିଭୁ ପ୍ରସାଦ କିଏ କାର ନାରୀ ଚିତ ମନ ହାରି ସବୁ ବିଭୁ ପ୍ରସାଦ ତାଙ୍କ ଇଚ୍ଛା ବଳେ ଦୁନିଆଟା ଚଳେ ତାଙ୍କ ଇଚ୍ଛା ବଳେ ଦୁନିଆଟା ଚଳେ ନାହିଁ ତୁମ ଆମ ଭେଦ ସାଧୁ ହେ ମନେ ନ କର ଖେଦ ସାଧୁ ହେ ମନେ ନ କର ଖେଦ
ବଣିକ ଏ ତମେ କଣ କହୁଛ ବଣିକ
ମୁଁ ଠିକ କହୁଛି ସନ୍ନ୍ୟାସୀ ଆପଣ ଆଜି ଏ ଛାର ବଣିକ ଦ୍ୱାରରେ ଅତିଥି ଆପଣଙ୍କ ସେବା ପାଇଁ ମନର ସନ୍ତୋଷ ପାଇଁ ମୁଁ ସବୁକିଛି ଦାନ କରିପାରେ
ନିଜ ସ୍ତ୍ରୀକୁ ତମେ ମୋ ହାତରେ ଟେକିଦେବ ଅନାବିଳଚିତରେ
ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ସନ୍ନ୍ୟାସୀ ଆପଣ ଆଜି ମୋର ଅତିଥି ଅତିଥିର ସେବା ପାଇଁ ଏ ଧନ ସମ୍ପଦ ଜୀବନ ମଧ୍ୟ ଦାନ କରିପାରେ ମୋର କୁଣ୍ଠା ନାହିଁ ଆଉ ଏ ସାମାନ୍ୟ କଥାକୁ ପଚାରେ କିଏ
କିନ୍ତୁ ତୁମ ପତ୍ନୀ ଏ ପ୍ରସ୍ତାବକୁ ଗ୍ରହଣ କରିପାରିବେ ତ
ସେ ବିଶ୍ୱାସ ମୋର ରହିଛି ସନ୍ନ୍ୟାସୀ ସେ ସ୍ୱାମୀର ଆଦେଶ କିମ୍ବା ଅନୁରୋଧ ରକ୍ଷା ପାଇଁ ଅନାବିଳ ଚିତ୍ତରେ ଆଗେଇ ଆସିପାରେ ସେ ଜାଣେ ଅତିଥିଙ୍କ ସେବା ସ୍ୱୟଂ ନାରାୟଣଙ୍କ ସେବା
ତେବେ କଣ
ଆଜି ମଲେ କାଲି ରାତିରେ ତାକୁ ବୋଲିବୁ ଭୂତ ଆଜି ମଲେ କାଲି ରାତିରେ ତାକୁ ବୋଲିବୁ ଭୂତ କାହିଁ ଥିଲୁ କାହିଁ ଗଲା ସେ ରୂପ କିଏ ଦଭୂତ ନଭାଳ ହେଛି ତେ ସନ୍ନ୍ୟାସୀ ଏଇ ଛାର କଥାକୁ
ବଣିକ
ଆଜି ରାତି ପାଇଁ ମୋ ସ୍ତ୍ରୀ ବିମଳା ହେବ ଆପଣଙ୍କ ସ୍ତ୍ରୀ
ବଣିକ
ଆସନ୍ତୁ ସନ୍ନ୍ୟାସୀ